ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ଶୀତକାଳୀନ ଅଧିବେଶନ ଆଇଷ୍ଠାନୁ ମୂଲ ହେଉଛି। ଅଧିବେଶନ ଆଇବା 19 ତାରିଖ ତକ୍ ଚାଲବା। ଇଥି ମୋଟ 15 କାର୍ଯ୍ୟ ଦିବସ ରହିଛେ। ଇଥର 14 ଭିନ୍ ଭିନ୍ ବିଲ୍ ସଂସଦନ ଉପସ୍ଥାପନ କରାଯିବା। ସେଥିର୍ ଭିତରୁ ଜାତୀୟ ରାଜପଥ ସଂଶୋଧନ ବିଲ୍, ଆଣବିକ ଶକ୍ତି ବିଲ୍, କର୍ପୋରେଟ୍ ବ୍ୟାପାର ଆଇନ ସଂଶୋଧନ ବିଲ୍, ବୀମା ଆଇନ ସଂଶୋଧନ ବିଲ୍, ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ବିଲ୍ 2025 ବାଗିର୍ ବହୁଟେ ବିଲ୍ ରହିଛେ। ଅଧିବେଶନ ଆଗନୁ ଗଲାକାଲି ନୂଆଦିଲ୍ଲୀନ ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ହୋଇଥିଲା। ଓଡ଼ିଶା ପୂର୍ବ ଭାରତର ଏମ୍ଏସ୍ଏମ୍ଇ ପ୍ରବେଶ ପଥ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରେଲ୍ ସଦନଠାରେ ଗଲାକାଲି ଓଡ଼ିଶା ଲଘୁ ଉଦ୍ୟୋଗ ଭାରତୀୟ ତରଫରୁ ହୋଇଥିବା ଓଡ଼ିଶା ଶିଳ୍ପ ସମ୍ମିଳନୀ 2025 ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, କଠିନ ପରିଶ୍ରମ ନୂଆ ସୃଜନଥି ଭରପୁର ଓଡ଼ିଶା ଏମ୍ଏସ୍ଏମ୍ଇ କ୍ଷେତ୍ରଟି ଦେଶର ସବୁନୁ ଆକର୍ଷଣୀୟ ରାଜ୍ୟ ହୋଇଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ କାର୍ଯ୍ୟକ୍ରମ ଖାଲି ଗୋଟିଏ ପ୍ରତିଶ୍ରତି ନୁହେଁ ସେ ଓଡ଼ିଶା ଖୁବ୍ ଜଲ୍ଦି ଏମ୍ଏସ୍ଏମ୍ଇ କ୍ଷେତ୍ରଟି ପୂର୍ବ ଭାରତର ନେତୃତ୍ୱ ନେବା। ରାଜ୍ୟ ସରକାର ମନରେଗା ଯୋଜନାଥି ସ୍ୱତନ୍ତ୍ର ସାହସ 2028-29 ଆର୍ଥିକ ବଛର ତକ୍ ବଢ଼େଇଛନ୍। ରାଜ୍ୟ ଶ୍ରମିକ ସ୍ଥାନାନ୍ତରଣ ରୋକବାର ସହିତ ସେମାନଙ୍କର ଆର୍ଥିକ ସ୍ଥିତି ଉନ୍ନତି ଆଣବାର ଲାଗି ପଞ୍ଚାୟତିରାଜ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଯୋଜନାଥି 9 ଜିଲ୍ଲାର 30 ବ୍ଲକର 5,97,000 ପରିବାର ଲାଭ ପାଇପାରିବେ। ଇତାର ଜରିଏ ଶ୍ରମିକମାନଙ୍କୁ 300 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦେବାର ସହିତ ବଢ଼ତି ମଜୁରୀ ଦିଆଯିବା ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ସରକାରୀ ଅଧିକାରୀମାନେ ଠିକ୍ ସମୟଥି ନିଜର ସମ୍ପତ୍ତି ତାଲିକା ଦାଖଲ ନାହିଁ କଲେ ପଦୋନ୍ନତି ନାହିଁ ମିଳେ। ବିଭାଗୀୟ ପଦୋନ୍ନତି କମିଟି ଡିପିସି ବୈଠକଟି ଅଧିକାରୀମାନଙ୍କୁ ସମ୍ପତ୍ତି ତାଲିକା ଦେବାରକେ ପଡ଼ବା ବୋଲି ଗଲାକାଲି ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାନୁଆରୀ ମାସ ତକ୍ ଅଧିକାରୀମାନେ ନିଜର ସମ୍ପତ୍ତିର ତାଲିକା ଦାଖଲ କରିବା ଲାଗି ନିର୍ଦ୍ଦେଶନାମାଟି କୁହାଯାଇଛି। ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକାଳ 2026 ମାର୍ଚ୍ଚ ମାସର 31 ତାରିଖ ତକ୍ ବଢ଼ାଯାଇଛି। ଏ ବାବଦେ ଜିଲ୍ଲା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଓସେପା ତରଫରୁ ସୂଚନା ଦିଆଯାଇଛି। ବିଦ୍ୟାଳୟମାନଙ୍କର ଦୈନିକ ଆର୍ଥିକ କାରବାର ଆଉ ପରିଚାଳନା ଠିକ୍ ଭାବେ କରବାର ଲାଗି ଜିଲ୍ଲାପାଳମାନଙ୍କର ଅନୁମୋଦନ ଉତ୍ତରୁ ଇଥି ବଢ଼ିଛେ ବୋଲି ଓସେପା ତରଫରୁ କୁହାଯାଇଛି। ରାଜ୍ୟର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆଇଷ୍ଠାନୁ 3-ଦିନିଆ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯିବା। ଏ ଅବସରରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ୍ନୁ ସୋଆ ଷ୍ଟାଡିୟମ୍ ତକ୍ ଗୋଟିଏ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଛି। ତା ଋତୁରୁ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ 2 ହେବାରକେ ଥିବା କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ। ଏଚ୍ଆଇଭିର ପ୍ରଭାବ ବାବଦେ ସଚେତନତା, ଏଡ୍ସ ରୋଗୀମାନଙ୍କ ପ୍ରତି ରହିଥିବା ଘୃଣା ଆଉ ଭେଦଭାବକେ ଦୂର କରବାର ଲାଗି ଆଉ ସଂକ୍ରମିତ ରୋଗୀମାନଙ୍କ ଜୀବନଶୈଳୀଥି ଉନ୍ନତି ଆଣବାଟା ଏ ଦିବସର ଲକ୍ଷ୍ୟ ହେ। ମିଳିତ ଜାତିସଂଘର ଡାକରାଥି 1988 ଆଜିର ଦିନକେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଇଆସୁଛି। ଏ ବର୍ଷର ଏଡ୍ସ ଦିବସର ବାର୍ତ୍ତା ହେଉଛି ବିଭ୍ରାଟକେ ଦୂର କର୍ମା, ଏଡ୍ସର ପ୍ରତିକ୍ରିୟା କେ ବଦଲାମା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀନ ହେବାରକେ ଥିବା ବିଶ୍ୱ ଏଡ୍ସ ଦିବସ 2025ର ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନ ଗଲା 10 ହେଲା ଚାଲିଥିବା କଳିଙ୍ଗ ପୁସ୍ତକ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମେଳାଟି ସାରା ଦେଶରୁ ଆସିଥିବା 200 ଅଧିକା ବହି ପ୍ରକାଶକ, ବିତରକ ଆଉ ବିକ୍ରେତା ସାମିଲ ହୋଇଥିଲେ। ଏ ବର୍ଷ ମେଳାଟି 2 କୋଟି ଅଧିକା ଟଙ୍କାର କାରବାର ହୋଇଛି। ସମ୍ବଲପୁରନ ଗଲା 28 ତାରିଖନୁ ଧାନମଣ୍ଡି ଖୋଲିଛେ, ହେଲେ କିଛି ସମସ୍ୟା ଲାଗି ଧାନଘିନା ଅଟକି ରହିଥିଲା। ଏ ବାବଦେ ଜିଲ୍ଲାପାଳ ଆଉ ମିଲର୍ସମାନଙ୍କ ଭିତରେ ଗଲାକାଲି ଆଲୋଚନା ହେବାର ଉତ୍ତରୁ ଆଇଷ୍ଠାନୁ ଧାନଘିନା ସୁରଖୁର୍ତ୍ତି କରବାରକେ ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କର ସୁବିଧା ଲାଗି ତୁର୍ତ୍ତି ଧାନ ଉଠାବାରକେ ମିଲର୍ସମାନେ ପ୍ରତିଶ୍ରତି ଦେଇଛନ୍ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍। କଟକ ବାରବାଟୀ ଷ୍ଟାଡିୟମ୍ନ ଆଇବା 9 ହେବାରକେ ଥିବା ଭାରତ ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ଲାଗି ଆଇଷ୍ଠାନୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ମୂଲ ହେଉଛି। ଲୋକେ ମଇଦାନର 2 ଡିଷ୍ଟ୍ରିକ୍ଟ ବାଇ ଜୋମାଟୋ ଆପ୍ଲିକେସନ୍ ଆଉ ୱେବ୍ସାଇଟ୍ରେ ଟିକେଟ୍ ବୁକିଂ କରିପାରିବେ। ଖାଲି 2000 ଟିକେଟ୍ ଅନ୍ଲାଇନ୍ରେ ମିଳିପାରିବା, ବାକି ଟିକେଟ୍ 5 ଦିନ କାଉଣ୍ଟର୍ନ ବିକ୍ରି ହେବା। ଏଥର 23,000 ଟିକେଟ୍ ବିକ୍ରି ହେବା ଓ 18,400 ଟିକେଟ୍ ପାସ୍ ଆକାରରେ ଦିଆଯିବା ବୋଲି ଓଡ଼ିଶା କ୍ରିକେଟ୍ ସଂଘ ଓସିଏ ତରଫରୁ ସୂଚନା ଦିଆଯାଇଛି। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ନ ଚାଲିଥିବା 7 ପ୍ରଧାନ ପାଟ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ସମ୍ବଲପୁର ଏଫ୍ସି ଦଳ ଚାମ୍ପିୟନ୍ ହୋଇଛି। ସମ୍ବଲପୁର ଏଫ୍ସି ଫୁଟବଲ ଦଳ 2-1 ଗୋଲ୍ଟି ସମ୍ବଲପୁର ଏକାଡେମୀ ଦଳକେ ହରିଛେ। 7 ଧରିକରି ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟଟି ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ 8 ଦଳ ଭାଗ ନେଇଥିଲେ। ପାଣିପାଗ ରାଜ୍ୟ ଗଲାକାଲିଠାରୁ ଶୀତ ସାମାନ୍ୟ କମିଛେ। ଆଇବା 4 ତକ୍ ଶୀତ ଆହୁରି କମ୍ବା। ମଙ୍ଗଳବାର ଆଉ ବୁଧବାର ବଡ଼ଭାଗୀ ଜାଗାନ ତାପମାତ୍ରା 12-15 ଉପରେ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଟା ବାତ୍ୟା ଦିତୁଆର ପ୍ରଭାବଥି ରାଜ୍ୟର କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାନ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।